सुपार्षद श्रियधाम प्रभु तुम्हें जीवेर मंगल वंछा करी आमर आम मान को मंगल पाई भगवान आसी से निज पार्षद मान सहित धाम को ये धाम सहित आो पार्षद श्रिय धाम सहवतरी कहीं आसले जुग धर्म प्रचारिल नाम संकीर्तन जुग धर्म नाम संकीर्तन जुग धर्म प्रचारिल नाम संकीर्तन जुग धर्म प्रचारिल नाम संकीर्तन सोपार्षद श्रियधाम मुख्य पथे जीवपा कृष्ण प्रेम धना मुख्य पथे जीवपा कृष्ण प्रेम धना
युग धर्म युग धर्म प्रति युगरे गोटे गोटे धर्म रही तेणु कलि युगर जो धर्म रही से युग धर्म को भगवान प्रचार कले से युग धर्म कौन नाम संकीर्तन युग धर्म प्रचार नाम संकीर्तन मुख्य पते जीव पाए कृष्ण प्रेम धन ये नाम संकीर्तन रे अनेक फल रही आपण देखिए आम इस्कन जो लोग रही सातटी रही सातटी रही ये हूँ अग्निशिखा जो यज्ञर जो यज्ञ अग्नि जो शिखा बाहर से सातटी शिखा ये भगवान नाम जो आम कीर्तन करुचे आपण मैंने भगवान का नाम कीर्तन शुणिले सातटी फल रही तार मुख्य फल हूँ कौन ना कृष्ण प्रेम मुख्य पते जीव पाए कृष्ण प्रेम धन तेणु
नामेर स्मरण आर नाम संकीर्तन नामेर स्मरण आर नाम संकीर्तन नामेर स्मरण आर नाम संकीर्तन नामेर नाम संकीर्तन मात्र धर्म जीवे करीबे पालन यही मात्र धर्म जीवे
युग धर्म कौन ना नामेर स्मरण आर नाम संकीर्तन
हरे कृष्णा 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 हरे 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 राम राम
यही मात्र धर्म ये हूँ एकमात्र धर्म यही मात्र आउ किसी ना धर्म तेणु समस्ते यू पालन करेंगे यही मात्र धर्म जीवे करेंगे पालन कौन पालन कले कौन हम
ना सर्वेद बोलेगा हरि नाम सार सर्वेद नाम सार पाइबे परमा प्रीति आनंद पार पाइबे परमा प्रीति आनंद पार
समस्त वेदरे ए कथा कह जाई ए सार वस्तु होचे इटा सर्व वेद बोले गाय हरि नाम सार ହରିନାମ କଲେ କ'ଣ ହେବ ନା ପାଇବେ ପରମା ପ୍ରୀତି, ଭଗବାନ ପ୍ରତି ପ୍ରେମ ପ୍ରାପ୍ତ ହେବେ ଏବଂ ଆନନ୍ଦ ପାର ବହୁତ ଆନନ୍ଦ ପ୍ରାପ୍ତ ହେବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ବେଦ ପୂର୍ଣ୍ଣ ବୋଲେ ଯତ ମୁକ୍ତ ମହାଜନ, ବେଦ ପୂର୍ଣ୍ଣ ବୋଲେ ଯତ ମୁକ୍ତ ମହାଜନ, ପର ବ୍ୟୋମେ କରେ ସଦା ନାମ ସଂକୀର୍ତ୍ତନ, ପର ବ୍ୟୋମେ କରେ ସଦା ନାମ ସଂକୀର୍ତ୍ତନ। ପୁଣି ବେଦ କହୁଛନ୍ତି ଯେ ଯେତେ ମୁକ୍ତ ମହାଜନ ଅଛନ୍ତି, ଯେତେ ମୁକ୍ତ ହେଇଯାଇଛନ୍ତି ଭୌତିକ ଜଗତ ତ୍ରିଗୁଣରୁ ମୁକ୍ତ ହେଇଯାଇଛନ୍ତି ସେମାନେ ମହାଜନ, ସେମାନେ ସମସ୍ତେ ପରବ୍ୟମରେ ଭଗବତ ଧାମରେ ସବୁବେଳେ ଏଇ କଥା ଚାଲିଛି, ଭଗବାନ ନାମ କୀର୍ତ୍ତନ ଚାଲିଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ତେଣୁ ଆଜି ଇଏ ଭଗବାନ ନାମ କୀର୍ତ୍ତନ ହେଲା, ଇଏ ମଧ୍ୟ ଭଗବାନଙ୍କ ଧାମ ହେଇଗଲା। ଭଗବାନ ଧାମ ଆଉ ଭଗବାନଙ୍କ ମନ୍ଦିର ଭିତରେ କିଛି ତଫାତ ନାହିଁ, ଭଗବାନ ଧାମ ରାଧାରାଣୀ ଆବିର୍ଭାବ ହେବେ ବର୍ଷଣ ଧାମ କି ଭଗବାନ ରାଧାରାଣୀ ଆବିର୍ଭାବ ହେବେ ଆଜି ରାଧାରାଣୀ, ଯେଉଁଠି ଭଗବାନ କଥା ହେଉଛି ସେଠି ଭଗବାନ ଆବିର୍ଭାବ ହେଉଛନ୍ତି। ତେଣୁ ଆମେ ଭଗବାନ କଥା କହିବା ପାଇଁ ଆମେ ପ୍ରଥମେ ଗୁରୁଦେବଙ୍କୁ ପ୍ରାର୍ଥନା କରିବା। ନମଃ ବିଷ୍ଣୁ ପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମନ୍ଦେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ନୀତି ନାମିନି। ନମଃ ବିଷ୍ଣୁ ପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମନ୍ଦେ ଭକ୍ତି ବେଦାନ୍ତ ସ୍ୱାମୀ ନୀତି ନାମିନି। ନମସ୍ତେ ସାରସ୍ୱତୀ ଦେବେ ଗୌରବାଣୀ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ବଂଶାକଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମଃ ନମଃ। ବୃନ୍ଦାୟ ତୁଳସୀଦେବାୟ ପ୍ରିୟାୟ କେଶବଶ ଚ କୃଷ୍ଣଭକ୍ତିପ୍ରଦେବୀ ସତ୍ୟବତୀ ନମଃ ନମଃ। ମନୋଜବଂ ମାରୁତତୁଲ୍ୟବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠଂ ମାତାତ୍ମଜଂ ବା ନରଯୂଥ ମୁଖ୍ୟଂ ଶ୍ରୀରାମଦୂତଂ ଶରଣଂ ପ୍ରପଦେ, ଶ୍ରୀରାମଦୂତଂ ଶରଣଂ ପ୍ରପଦେ, ଶ୍ରୀରାମଦୂତଂ ଶରଣଂ ପ୍ରପଦେ। ନୀଳାମ୍ବୁଜଂ ଶ୍ୟାମଳ କୋମଳାଙ୍ଗଂ ସୀତାଶ୍ରମାରୋପିତ ବାମ ଭାଗଂ ପାଣୋର୍ମହାସା ଏକ ଚାରୁ ଚାପଂ ନମାମି ରାମଂ ରଘୁବଂଶନାଥଂ, ନମାମି ରାମଂ ରଘୁବଂଶନାଥଂ, ନମାମି ରାମଂ ରଘୁବଂଶ। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ, ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାରି ଗୌରଭକ୍ତବୃନ୍ଦ, ଶ୍ରୀକୃଷ୍ଣ ପ୍ରଭୁ ନିତ୍ୟାନନ୍ଦ, ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାରି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, କୃଷ୍ଣ
কৃষ্ণ হরে 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 রাম হরে রাম 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 হরে হরে
হে কৃষ্ণ করুণা সিন্ধু দীনবন্ধু জগৎপতে গোপীশ গোপিকাকান্ত রাধাকান্ত নমস্তুতে সপ্তকাঞ্চন গৌরাঙ্গী রাধে বৃন্দাবনেশ্বরী বৃষভানুসুতদেবী প্রণমামি হরি প্রিয়ে ওং নমো ভগবতে
বাসুদেবায়
ওং নমো ভগবতে
বাসুদেবায়
ॐ नमो भगवते वासुदेवाय हरे कृष्ण उपस्थ भक्त सज्जन बंध मातृबंध आपण मानक आउ थे आम अंतराष्ट्रीय कृष्ण भावना संघ बुर्ला केन्द्र तरफ आज पवित्र राधाष्टमी तिथि आम पुणि थे स्वागत जनाऊु तेणु राधाराणी महिमा आम संक्षेप मैंने कहूल राधाराणी महिमा किए जानी ভগবান জানু না ভগবান কৃষ্ণ জাঁপার না সেইপা সে মহাপ্রূপে আসলে ভগবান রাধারাণী এই যে আনন্দ তত্ত্ব রয়েছে এই আনন্দ তত্ত্ব দুই প্রকার আনন্দ রয়েছে দুই প্রকার আনন্দ রয়েছে হ্যাঁ গোটে হচ্ছে বিশ্বজাতীয় আনন্দ আর গোটে হচ্ছে আশ্রয় জাতীয় আনন্দ আনন্দ ভগবানকর অনেক শক্তি রয়েছে ভগবান কৃষ্ণকর কন পরাশ শক্তির বিবিধৈব শ্রুয়তে স্বাভাবিকী জ্ঞান বল ক্রিয়াচ ভগবানকর যে শক্তি রয়েছে পরাশ শক্তি ভগবানকর অনেক শক্তি রয়েছে সেসব কন কন না স্বাভাবিক এসব স্বাভাবিক ভাবে তাঁর শক্তি রয়েছে আমি যে কথা কহবার শক্তি পাইছে ভক্ত মানে যে ভগবান নাম কীর্তন কলে শক্তি পাইছে এটা আমার স্বাভাবিক নুহ আমি শিক্ষা করে এটা প্রাপ্ত হয়েছে কিন্তু ভগবান কোটি শিক্ষা করে না সে স্বাভাবিক ভাবে তাঁর সে শক্তি রয়েছে বা তাঁর সব জ্ঞান বল ক্রিয়া সব তাঁর স্বাভাবিক রয়েছে ভগবানকর অনেক শক্তি রয়েছে কিন্তু তাকে মুখ্যত তিন ভাগের বিভক্ত করা যাচ্ছে ভগবানকর শক্তি রয়েছে কন কন তিন ভাগের বিভক্ত করা যাচ্ছে কন কন সি না গোটে হচ্ছে কন না ভগবানকর গোটে হচ্ছে অন্তরঙ্গা শক্তি গোটে হচ্ছে বহিরঙ্গা শক্তি আর গোটে হচ্ছে তটস্থা শক্তি এই শক্তি অনেক রয়েছে কিন্তু আমি সব ভগবানকর শক্তি রাধারাণী মধ্যে ভগবান শক্তি রাধারাণী মধ্যে ভগবান শক্তি প্রসন্নাথ প্রভু আপনার দয়াকি আগুক আসুন আপনার পছরে রহলে আমাকে ভালো লাগবে না আগুক আসুন প্রসন্নাথ প্রসন্নাথ প্রভু আগুক আসুন তেমন যেতবে ভাগবত কথা কুহযাউতিলা পাঁচ হাজার বর্ষ তলর কথা ভাগবত কথা সুখদেব গোস্বামী পরীক্ষিত মহারাজ কুলে সেই সময় আমার রয়েছে সুত গোস্বামী সে পছরে বসিলে এবং সুখদেব গোস্বামী তাকে ডাকিকি কহিলেন আগে বসুন কী ভবিষ্যতের সি এটা কহবে দুইশ বর্ষ পরে সুত গোস্বামী নৈমিষারণ্যে এ কথা কহিলেন তেমন সেইভাবে ভাবে প্রসন্নাথ প্রভু ভবিষ্যতের সি আপনার কহবে ভগবান কথা প্রচার করবে অবশ্য সব প্রচারক মানে অনেক আমি বিশেষ ভাবে আমি যে বালেশ্বর মহানগর ভক্ত মানে আসছেন আমার সংকীর্তন দলবাস আসছেন তাঁর বিশেষ স্বাগত জনাওছু আমি ভুলে যাই তাঁর বিশেষ স্বাগত জনাওছু আজ সে উপস্থিতিতে আমার কথা বহুত কন বহুত আনন্দদায়ক হব ভগবান মিউজিক রয়েছে মিউজিক মু মহানগরে বহু থর বহু কথা কইছি বহু বর্ষ ভগবান কথা কইছি মতো আর সুযোগ মিলু না গোটে থর জন্মাষ্টমী মু চারি ঘন্টা কথা কইলি মোর মনে আছে প্রভুঙ্কর মনে থিব সব কী পাল না মিউজিক মিউজিক্রে দবার সঙ্গ দবার আমি করে নহলে কেতে আমি কইপার সুখদেব গোস্বামী ভাই আমার শক্তি না সাত দিন সাত রাতে সে কথা কহবে নন স্টপ ଆମର କ'ଣ ଟିକେ କହିଲେ ଆମ କାଶ ବାହାରୁଛି, ଆମେ କଥା କହିପାରୁନାହୁଁ, କଫ ଭାତ ପିତ୍ତ ଆମ ଶରୀର ଏଇଭଳି ରହିଛି। ଯା ହଉ, ଆମେ ତାଙ୍କୁ ବିଶେଷ ଧନ୍ୟବାଦ ମଧ୍ୟ ଅର୍ପଣ କରୁଛୁ, ଯେହେତୁ ଆଜିର ତିଥିରେ ସେ ଆସିଛନ୍ତି। ଆଜି ରାଧାରାଣୀଙ୍କର କୃପା ସେମାନେ ପ୍ରାପ୍ତ ହେବା ସହିତ ଆମକୁ ମଧ୍ୟ ତାଙ୍କର କୃପା ସେ ପ୍ରଦାନ କରିବେ। ତେଣୁ ଏହି ରହିଛି ଭଗବାନଙ୍କ ଶକ୍ତି, ଅନନ୍ତ ରହିଛି ଭଗବାନ ଶକ୍ତି। ଭଗବାନଙ୍କ ଶକ୍ତି ବିଷୟରେ ଯଦି କୁହାଯିବ ବା ଗୁଣ ବିଷୟରେ ଯଦି କୁହାଯିବ ଶେଷ ହେବ ନାହିଁ। ଅନନ୍ତ ଦେବ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଭାଗବତମରେ, ଯେ ଭଗବାନ ଏ ସମଗ୍ର ବିଶ୍ୱକୁ ଧାରଣ କରିଛନ୍ତି, ତାଙ୍କର 1000 ଫଣା ରହିଛି, 1000 ଫଣାରୁ ଗୋଟିଏ ଫଣାରେ ଏ ସମଗ୍ର ବିଶ୍ୱ ରହିଛି। ସମଗ୍ର ବିଶ୍ୱର ଯେଉଁ ବିସ୍ତାର କେତେ ରହିଛି, 50 କୋଟି ଯୋଜନ। 50 କୋଟି ଯୋଜନ କହିଲେ 400 କୋଟି ମାଇଲ, 600 କୋଟି କିଲୋମିଟର, ଏତିକି ହେଉଛି ଏ ବ୍ରହ୍ମାଣ୍ଡର ବିସ୍ତାର। ଏଇଟାକୁ ସେ ଧାରଣ କରିଛନ୍ତି, ତାଙ୍କର 1000 ଫଣାରୁ ଗୋଟିଏ ଫଣାରେ ଧାରଣ କରିଛନ୍ତି, ଏବଂ ସେଇଟା ସୋରିଷ ଭଳି ରହିଛି। ଏବଂ ସେ ଧାରଣ କରିକି ବହୁତ କଷ୍ଟରେ ଧାରଣ କରିଛନ୍ତି, ତା ନୁହଁ, ସେ ଜାଣିପାରୁନାହାନ୍ତି କେଉଁଠି ମୁଁ ରଖିଛି ଏ ବିଶ୍ୱକୁ। ଭଗବାନଙ୍କର ଗୁଣଗାନ କରୁଛନ୍ତି, ଗାୟନ ଗୁଣାନ ଦଶ ଶତାନନ ଆଦି ଦେବ ଶେଷ ଅଧୁନା ବି ସମବଶ୍ୟତି ନାଶ୍ୟ ପାରମ। ଏ ପର୍ଯ୍ୟନ୍ତ ଭଗବାନଙ୍କର ଗୁଣଗାନ ଶେଷ ହେଇପାରୁନାହିଁ, କିଏ ରହିଛି ଭଗବାନଙ୍କର ଶକ୍ତି। କୁହାଯାଏ ଅନନ୍ତ ଦେବ ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କଲେ ଭଗବାନଙ୍କ ନିର୍ଦ୍ଦେଶରେ, ସେ ଭଗବାନଙ୍କୁ ପ୍ରାର୍ଥନା କଲେ, ପ୍ରଭୁ କେତେଦିନ ମୁଁ ଧାରଣ କରିବି, କେତେଦିନ ବା କେତେ ଯୁଗ ବା କେତେ ଧାରଣ କରିବି। ତେଣୁ ଭଗବାନ କହିଲେ, ତୁମେ ସେତିକି ଦିନ ପର୍ଯ୍ୟନ୍ତ ବା ସେତିକି ଯୁଗ ଧାରଣ କରିବ, ଯେତିକି ସମୟ ତୁମେ ମୋର ଗୁଣଗାନ କରୁଛ ସବୁବେଳେ, ଗୁଣଗାନ ଯେତେବେଳେ ଶେଷ ହେଇଯିବ ସେତେବେଳେ ମୁଁ ଆଉ ଜଣଙ୍କୁ ପଠେଇବି, ଏ ଭୂମଣ୍ଡଳକୁ ଧାରଣ କରିବେ ବା ପୃଥିବୀ ବିଶ୍ୱକୁ ଧାରଣ କରିବେ, କିନ୍ତୁ ଭଗବାନଙ୍କ ଗୁଣଗାନ ଶେଷ ହେଉନାହିଁ। ଅନନ୍ତ ଦେବ ସେ ଅନନ୍ତ, ତାଙ୍କର ଗୁଣ ରହିଛି, ଶକ୍ତି ରହିଛି, କିନ୍ତୁ ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନାଂ ତୃତୀୟା ଶକ୍ତିରୁ ଉଚ୍ୟତେ। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେଉଁ ଶକ୍ତି ରହିଛି, ବିଷ୍ଣୁ ଶକ୍ତି ପରାପ୍ରକ୍ତା, ଏ ତିନି ଭାଗରେ ବିଭକ୍ତ କରାଯାଏ। ଗୋଟିଏ ଉନ୍ନତତର ଶକ୍ତି ଭଗବାନଙ୍କର, ରାଧାରାଣୀ ହେଉଛନ୍ତି ଭଗବାନଙ୍କର ଉନ୍ନତତର ଶକ୍ତି, ପରାପ୍ରକ୍ତା, ପରାଶକ୍ତି ଭଗବାନଙ୍କର ପରାଶକ୍ତି, ଏବଂ କ୍ଷେତ୍ରଜ୍ଞାଖ୍ୟା ତଥା ପରା, ଆମେମାନେ ଆମେ ଯେଉଁ ଜୀବ ଆମେମାନେ ମଧ୍ୟ ଭଗବାନଙ୍କର ଉନ୍ନତତର ଶକ୍ତି ପରାଶକ୍ତି, ଆମେମାନେ ଭଗବାନଙ୍କର ପରାଶକ୍ତି, କିନ୍ତୁ ଆମକୁ କୁହାଯାଉଛି କ୍ଷେତ୍ରଜ୍ଞାଖ୍ୟା, କ୍ଷେତ୍ରଜ୍ଞାଖ୍ୟା କ୍ଷେତ୍ରଜ୍ଞ, ଆମେ ହେଉଛି କ୍ଷେତ୍ରଜ୍ଞ, ଏବଂ ଅବିଦ୍ୟା କର୍ମ ସଂଜ୍ଞାନା ତୃତୀୟା ଶକ୍ତିରୁ ଉଚ୍ୟତେ। ଆଉ ଗୋଟେ ଶକ୍ତି ରହିଛି ଭଗବାନଙ୍କର, ସେଇଟା ହେଉଛି ଅବିଦ୍ୟା ଶକ୍ତି, ଯାହାକି ଏ ଭୌତିକ ଜଗତ। ତେଣୁ କର୍ମ ସଂଜ୍ଞାନା, ଏଠି ସମସ୍ତେ କର୍ମ କରୁଛନ୍ତି, ତେଣୁ ଅବିଦ୍ୟା କର୍ମ ସଂଜ୍ଞାନା ତୃତୀୟା ଶକ୍ତିରୁ ଉଚ୍ୟତେ, ଇଏ ହେଉଛି ଭଗବାନଙ୍କର ତୃତୀୟ ଶକ୍ତି। ତେଣୁ ଏ ଭୌତିକ ଜଗତରେ ଇଏ ହେଉଛି ଅବିଦ୍ୟାମୟ ଜଗତ, ତେଣୁ ଏଠି ସମସ୍ତେ କର୍ମ କରୁଛନ୍ତି, ତେଣୁ ସେମାନେ ଭଗବାନଙ୍କୁ କ'ଣ ଜାଣିବେ। ଆଉ ଭଗବାନଙ୍କର ଉନ୍ନତର ଶକ୍ତି କଥା କ'ଣ କହିବା, ରାଧାରାଣୀଙ୍କ କଥା କ'ଣ କହିବା, ଭଗବାନଙ୍କୁ ତ ଜାଣିବା ବହୁତ କଷ୍ଟ, ଭଗବାନଙ୍କୁ ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ ବା ଜାଣିବା ପାଇଁ ମଧ୍ୟ ଚେଷ୍ଟା କରନ୍ତି ନାହିଁ। ଖୁବ୍ କ୍ୱଚିତ ଲୋକ ଭଗବାନ ଜାଣନ୍ତି, ଆଉ ସେହି ଭଗବାନ ରାଧାରାଣୀଙ୍କ ତତ୍ତ୍ୱକୁ ଜାଣିପାରିନଥିଲେ, କାହିଁକିନା ମୁଁ କହିଲି ଆନନ୍ଦ ରହିଛି, ଦୁଇ ପ୍ରକାର ଆନନ୍ଦ ରହିଛି। ତେଣୁ ଏ ରାଧାରାଣୀ ହେଉଛନ୍ତି ଭଗବାନଙ୍କର ଯେଉଁ ଶକ୍ତି ରହିଛି, ତିନି ପ୍ରକାର ଶକ୍ତି କହିଲେ, ଆମେ ହେଉଛି ଜୀବ ହେଉଛି ଭଗବାନଙ୍କର ତଟସ୍ଥା ଶକ୍ତି। ତଟସ୍ଥା ଶକ୍ତି କହିଲେ ଆମେ ଚାହିଁଲେ ଭଗବାନଙ୍କର ଚିତ୍ ଜଗତରେ ରହିପାରିବା, ଆମେ ଚାହିଁଲେ ଏଇ ଭୌତିକ ଜଗତରେ ରହିପାରିବା, ଇଏ ହେଉଛି କ'ଣ ନିରାନନ୍ଦମୟ ଜଗତ, ଏଠି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି ବିଭିନ୍ନ ପ୍ରକାର ଦୁଃଖ ରହିଛି, କିନ୍ତୁ ଚିତ୍ ଜଗତରେ କୌଣସି ଦୁଃଖ ନାହିଁ, ଆନନ୍ଦ ଆନନ୍ଦାମ ବୁଦ୍ଧିବର୍ଦ୍ଧନମ। ତେଣୁ ଜଣେ ପ୍ରଶ୍ନ ପଚାରିପାରନ୍ତି, ତାହେଲେ ଯଦି ସେଠି ଏତେ ଆନନ୍ଦ ଅଛି ତାହେଲେ କାହିଁକି ଆମେ ଦୁଃଖରେ ରହିଛେ, କାରଣ କ'ଣ, କାରଣ କ'ଣ, ଏ ପ୍ରଶ୍ନଟା ଆସିବ, କାହିଁକି ଆମେ ଦୁଃଖରେ ରହିଛେ? ସେଠି ତ ଏତେ ଆନନ୍ଦ ରହିଛି, କାହିଁକି ଆମେ ଦୁଃଖରେ ରହିଛେ? କ'ଣ କାରଣ? ତେଣୁ ଆର କାରଣ ହେଉଛି, ଏ ପ୍ରଶ୍ନ ଭାଗବତ ପଚାରିଛନ୍ତି, ମୈତ୍ରେୟ ମୁନି ପଚାରିଛନ୍ତି ବିଦୁରଙ୍କୁ, ବିଦୁର ପଚାରିଛନ୍ତି ମୈତ୍ରେୟ, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କାହିଁକି ଆମେ ଭଗବାନଙ୍କ ଶକ୍ତି ଉନ୍ନତ ଶକ୍ତି କାହିଁକି ଭୌତିକ ଜଗତ ଆସିଛେ? ଆମେ ତ ଚିତ୍ ଜଗତ ରହିବା କଥା, ସେଠି ଆନନ୍ଦରେ ରହିବା କଥା, ଏଠି କରୋନାର ଭୟ ନଥା, ଯେଉଁଠି କରୋନାର ଭୟ ନାହିଁ, କୌଣସି ଭୟ ନାହିଁ, ଇଏ ହେଉଛି ଚିତ୍ ଜଗତ, ଆନନ୍ଦ ଆନନ୍ଦ ଧାମ ସିଏ। ତେଣୁ କାହିଁକି ଆସିଛନ୍ତି? ନା ଇଏ ଆମର ଯେଉଁ ରହିଛି ତାର କାରଣ ହେଉଛି, ଏଇ ପ୍ରଶ୍ନଟି ସମସ୍ତେ ପଚାରନ୍ତି, ଏଇ ପ୍ରଶ୍ନଟି ସବୁବେଳେ ଅଧିକାଂଶ ସମୟରେ ଏଇ ପ୍ରଶ୍ନଟି ପଚରାଯାଏ, କାହିଁକି ଆମେ ଭୌତିକ ଜଗତରେ ରହିଛେ? ଆମେ ତ ଭଗବାନଙ୍କର ଅଂଶ, ଆନନ୍ଦ ଭଗବାନ ଯେଉଁଭଳି ଭାବରେ ଆନନ୍ଦମୟ, ଆମେ ମଧ୍ୟ ସେଭଳି ଭାବରେ କାହିଁକି ଆମେ ଦୁଃଖ ପ୍ରାପ୍ତ ହେଉଛେ? କିନ୍ତୁ ଯେତେ ଥର ଏ ପ୍ରଶ୍ନର ଉତ୍ତର ଦେଲେ ମଧ୍ୟ ତାହା ବି ସେ ବୁଝିପାରନ୍ତି ନାହିଁ କେହି। ତେଣୁ କାରଣ ହେଉଛି ଯେ ଭଗବାନ ହେଉଛନ୍ତି ପୂର୍ଣ୍ଣ ଆନନ୍ଦମୟ, ପୂର୍ଣ୍ଣ ଆନନ୍ଦମୟ। ତେଣୁ ଆମେ ଭଗବାନଙ୍କର ଅଂଶ ହିସାବରେ ଆମେ ମଧ୍ୟ ଆନନ୍ଦମୟ, ଏବଂ ଭଗବାନ ମଧ୍ୟ ହେଉଛନ୍ତି ପୂର୍ଣ୍ଣ ସ୍ୱାଧୀନ, ସ୍ୱରାଡ଼ ସେ ପୂର୍ଣ୍ଣ ସ୍ୱାଧୀନ, ସେ କାହାର ଅଧୀନ ନୁହନ୍ତି। ତେଣୁ ଆମେ ମଧ୍ୟ ଭଗବାନଙ୍କ ଅଂଶ ହିସାବରେ ଆମେ ମଧ୍ୟ ଆମର ସ୍ୱାଧୀନତା ରହିଛି, ଏବଂ ଭଗବାନ ସେ ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ। ତେଣୁ ଆମର ଚଏସ୍ ରହିଛି, ଆମର ସ୍ୱାଧୀନତା ରହିଛି, କ'ଣ? ଲିମିଟେଡ୍ ସ୍ୱାଧୀନତା, ଭଗବାନଙ୍କ ପୂର୍ଣ୍ଣ ସ୍ୱାଧୀନ, ଆମେ ଅଣୁସ୍ୱାଧୀନତା। ଅଣୁସ୍ୱାଧୀନତା କ'ଣ? ନା ଆମେ ଚାହିଁଲେ ଭଗବତ ଧାମରେ ରହିପାରିବା, ଆମେ ଚାହିଁଲେ ଭୌତିକ ଜଗତକୁ ଆସିବା। କାହିଁକି ଭୌତିକ ଜଗତକୁ ଆସିଛେ? ନା ଆମେ ଯେତେବେଳେ ଚାହୁଁଛେ ଭଗବାନଙ୍କ ଭଳି ଉପଭୋଗ କରିବା ପାଇଁ, ଭଗବାନ ହେଉଛନ୍ତି ପୁରୁଷ, ଭଗବାନ ହେଉଛନ୍ତି ଉପଭୋଗକାରୀ, କିନ୍ତୁ ଆମେ ଯେତେବେଳେ ଭଗବାନଙ୍କୁ ଭୁଲିକରି ଉପଭୋଗ କରିବା ପାଇଁ ଚାହୁଁଛେ, ବା ସ୍ୱତନ୍ତ୍ର ଭାବରେ ଉପଭୋଗ କରିବା ପାଇଁ ଚାହୁଁଛେ, ସେଥିପାଇଁ ଆମର ଏ ଭୌତିକ ଜଗତରେ ପତନ ହେଉଛି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ଇଚ୍ଛା ଦ୍ୱେଷ ସମୁଦ୍ଧେନ ଦ୍ୱନ୍ଦ୍ୱ ମୋହେନ ଭାରତ ସର୍ବଭୂତାନି ସମୂହଂ ସ୍ୱର୍ଗେ ଯାଆନ୍ତି ପରନ୍ତପ। ଭୌତିକ ଜଗତକୁ କାହିଁକି ଆସୁଛନ୍ତି? ନା ଇଚ୍ଛା ଦ୍ୱେଷ, ଆମେ ଚାହୁଁଛେ ଆନନ୍ଦ, ଆମେ ଦୁଃଖକୁ ଦ୍ୱେଷ କରୁଛେ, ଆମେ ଚାହୁଁନେ ଦୁଃଖ। ଦ୍ୱନ୍ଦ୍ୱ ମୋହ, ଏଠି ଦ୍ୱନ୍ଦ୍ୱ ମୋହ ରହିଛି, ତେଣୁ ଆମେ ମୋହିତ ହୋଇକରି ଏଇ ଭୌତିକ ଜଗତରେ ଆସିଛେ। ଆମେ ଚାହୁଁଛେ ଆନନ୍ଦ ଉପଭୋଗ କରିବା ପାଇଁ, କିନ୍ତୁ ଯେଉଁ ଆନନ୍ଦ ପ୍ରତି ଧାଇଁଛେ ସେଇଟା ପ୍ରକୃତ ଆନନ୍ଦ ନୁହଁ। ଯେଉଁଭଳି ଭାବରେ ମରିଚିକା, ମରିଚିକା ପଛରେ ଯେତେବେଳେ ମୃଗ ଧାଏଁ, ମରିଚିକା ପଛରେ ମୃଗତୃଷ୍ଣା ତାକୁ କୁହାଯାଏ, ଭାବେ ତାକୁ ମରୁଭୂମିରେ ବହୁତ ଜଳର ଅଭାବ ରହିଛି, ତେଣୁ ସବୁବେଳେ ତାଙ୍କୁ ତୃଷା ରହିବ, ତାଙ୍କୁ ଶୋଷ ହେଉଥିବ, ଏବଂ ଭୀଷଣ ଗ୍ରୀଷ୍ମ ତାପ ମଧ୍ୟ ଅଧିକ ମରୁଭୂମି, ତେଣୁ ଗଛପଛ ନାହିଁ, ମରୁଭୂମି, ମରୁଦ୍ୟାନ ଉଦ୍ୟାନ ନାହିଁ, ସେଠି ଗଛପଛ ନାହିଁ, ତେଣୁ ଦେଖାଯାଉଥିବା ଆଗରେ ଜଳ ରହିଛି, ଜଳ ରହିଛି, ଧାଇଁବ ସେଠି, ଧାଇଁଲା ଦେଖିଲା ବେଳକୁ ସେଠି ନାହିଁ ଜଳ, ଆହୁରି ଆଗରେ ରହିଛି, ଏଇଭଳି ଭାବରେ ଧାଇଁ ଧାଇଁ ତା'ର ପ୍ରାଣ ଚାଲିଯାଏ। ଏଇ ଭୌତିକ ଜଗତରେ ସେଇଭଳି ଭାବରେ ମରିଚିକା ପଛରେ ସମସ୍ତେ ଧାବମାନ ହେଉଛନ୍ତି, ଭାବୁଛନ୍ତି ଆମେ ଆନନ୍ଦ ପ୍ରାପ୍ତ ହେବା। ଭଗବତ ଗୀତା ଭଗବାନ କହିଲେ ସପ୍ତମ ଅଧ୍ୟାୟରେ ପଞ୍ଚମ ଅଧ୍ୟାୟରେ କହିଲେ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବତେ ଆଦ୍ୟ ଅନ୍ତବନ୍ତ କୌନ୍ତେ ନହନ୍ତେ ଶୁର ମତେ ବୁଦ୍ଧ। ପ୍ରକୃତରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏ ଭୌତିକ ଆନନ୍ଦ ପଛରେ ଧାବମାନ ହୁଅନ୍ତି ନାହିଁ, ସେମାନେ ସିଧା ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି। ତେଣୁ ଏ ରହିଛି, ସମସ୍ତେ ଏଇ ମରିଚିକା ପଛରେ ଧାବମାନ ହେଉଛନ୍ତି, ଯେ ଆମେ ଯେହେତୁ ଆମର ଉପଭୋଗ କରିବା ପାଇଁ କ୍ଷମତା ନାହିଁ, ତେଣୁ ଭଗବାନ ଆମର ଏଇ ଭୌତିକ ଜଗତ ସୃଷ୍ଟି କରିଛନ୍ତି, ମାୟାର ଜଗତ। ଉର୍ଦ୍ଧ ମୂଳ ମଦ ଶାଖ ମଶ୍ୱତଂ ପ୍ରାହୁରବ୍ୟମ ଛନ୍ଦାଂଶ ଯଶ ପର୍ଣ୍ଣାନି ଯସ୍ତଂ ବେଦ ସବେଦବିତ୍। ଭଗବତ ଗୀତା ପନ୍ଦର ଅଧ୍ୟାୟ ପ୍ରଥମ ଶ୍ଳୋକରେ କହିଲା, ଏ ମାୟା ଜଗତ, ଓଲଟା ବୃକ୍ଷ ରହିଛି, ଓଲଟା ବୃକ୍ଷ ଏଇ ଭୌତିକ ଜଗତକୁ ଗୋଟେ ଅଶ୍ୱତ୍ଥ ବୃକ୍ଷ ସହିତ ତୁଳନା କରାଯାଇଛି, ଯାହାର ମୂଳ ସବୁ ଉର୍ଦ୍ଧକୁ, ଏବଂ ଯେଉଁ ରହିଛି ଶାଖା ପ୍ରଶାଖା ଇତ୍ୟାଦି ସେସବୁ ତଳକୁ ରହିଛି। କେଉଁଠି ଗଛ ରହିଛି? କେଉଁଠି ଗଛ ରହିଛି? ଏ ଗଛ ହେଉଛି ଆମେ ଆମେ ମହାନଦୀ ନିକଟରେ ଅଛି, ସେ ଗଛ ମହାନଦୀ ବନ୍ଧରେ ଯେଉଁ ସବୁ ଗଛ ଅଛି, ଆମେ ଯଦି ଜଳରେ ଦେଖିବା ସେ ଗଛକୁ ଓଲଟା ଦେଖାଯିବ, ଇଏ ଓଲଟା ପ୍ରତିଫଳନ ଭୌତିକ ଜଗତ ସେଇଭଳି ଚିତ୍ ଜଗତର ବିକୃତ ପ୍ରତିଫଳନ ଏଇଟା ଚିତ୍ ଜଗତରେ ପ୍ରକୃତ ଆନନ୍ଦ ରହିଛି ଭୌତିକ ଜଗତରେ ସେ ଆନନ୍ଦର ପ୍ରତିଫଳନ ରହିଛି ତେଣୁ ଏ ଯେଉଁ ଭୌତିକ ଜଗତ ରହିଛି ଏ ସମସ୍ତେ ଅବିଦ୍ୟାରେ ଗ୍ରସ୍ତ ହୋଇକି ରହିଛନ୍ତି ଆନନ୍ଦ କ'ଣ ଜାଣିନାହାନ୍ତି ଭୌତିକ ଜଗତରେ ଏଇ ଇନ୍ଦ୍ରିୟ ତୃପ୍ତି କରିକିରି ସେମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ଆହାର ନିଦ୍ରା ଭୟ ମୈଥୁନ ଏ ପଶୁମାନେ ମଧ୍ୟ ସେଇଭଳି ଭାବେ ରହିଛନ୍ତି ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଯଦି ସେଇଭଳି ଭାବେ ରହିବା ତାହେଲେ ତୋର କ'ଣ ମୂଲ୍ୟ ହେଲା ହରି ହରି ବିଫଲେ ଜନମ ଗୋଆଇନ ହରି ହରି ଗୋଆଇନ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ଭଜିଆ 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 ଜାନିଆ ଶୁନିଆ ବିଷ ଖାଇନୁ ଜାନିଆ ଶୁନିଆ ବିଷ ଖାଇନୁ ହରି ହରି ବିଫଲେ ଜନମ ଗୋଆଇନୁ ହରି ହରି ବିଫଲେ ଜନମ
କିନ୍ତୁ ଆମର ସଙ୍ଗୀତ ଗାନ କରିବା ବି ସମୟ ନାହିଁ ଖୁବ କମ୍ ସମୟ ଆମେ ରହିଛି ତେଣୁ ଏହିଭଳି ଭାବରେ ଲୋକମାନେ ଦୁଃଖ ପ୍ରାପ୍ତ ହେଉଛନ୍ତି ଆନନ୍ଦ ପଛରେ ଧାଇଁ ଧାଇଁକିରି ଦୁଃଖ ହିଁ ପ୍ରାପ୍ତ ହେଉଛନ୍ତି ଭଗବତ ଗୀତା ଅଷ୍ଟଦଶରେ ଭଗବାନ କହିଲେ କ'ଣ ବିଷୟ ଇନ୍ଦ୍ର ସଂଯୋଗା ଯତଦଗ୍ରେ ଅମୃତପମମ୍ ପରିଣାମ ବିଷମିବ ତତ୍ ସୁଖମ ରାଜସମ ଉଚ୍ଚତେ ରାଜସିକ ସୁଖ ପ୍ରଥମେ ଲାଗିବ ବହୁତ ଆନନ୍ଦ ଅମୃତ କିନ୍ତୁ ପରେ ବିଷ ଇଏ ହେଉଛି ରାଜସିକ ସୁଖ ଏଇଭଳି ଭାବେ ବିଭିନ୍ନ ପ୍ରକାର ସୁଖ ବିଷୟରେ କୁହାଯାଇଛି ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ତେଣୁ ଭୌତିକ ଜଗତରେ ଆମେ ଅବିଦ୍ୟାଗ୍ରସ୍ତ ହୋଇ ରହିଛେ ଇଏ ହେଉଛି ଭଗବାନଙ୍କ ତୃତୀୟ ଶକ୍ତି ଏବଂ ଆମେ ହେଉଛେ ଏଇ ତୃତୀୟ ଶକ୍ତି ରହିଛି ଇଏ ତିନି ଭାଗରେ ରହିଛି ତିନି ପ୍ରକାର ରହିଛି ସତ୍ତ୍ୱ ରଜ ତମ ଏ ତିନି ଗୁଣ ଏ ଭୌତିକ ଜଗତରେ ରହିଛି ଏ ତିନି ଗୁଣ ଦ୍ୱାରା ସମସ୍ତେ ଆଚ୍ଛନ ହୋଇକି ବନ୍ଧା ହୋଇକି ରହିଛନ୍ତି ସମସ୍ତେ ବନ୍ଧା ହୋଇକି ରହିଛନ୍ତି ସତ୍ତ୍ୱ ରଜସ୍ତମେ ଇତି ଗୁଣ ପ୍ରକୃତି ସମ୍ଭବା ନିବଧ୍ନତି ମହାବାହୋ ଦେହେ ଦେହିନମ ଅବ୍ୟୟମ୍ ଏ ସମସ୍ତେ ତିନି ଗୁଣ ଭିତରେ ବନ୍ଧା ହୋଇକି ରହିଛନ୍ତି ଆମେ ଏଇ ଯେଉଁ ଭଗବାନଙ୍କର ଆରାଧନା କରୁଛେ ଭଗବାନ କଥା କହୁଛେ ବା ଭଗବାନ କଥା ଶ୍ରବଣ କରୁଛେ ଆର ଉଦ୍ଦେଶ୍ୟ ହେଉଛି ଏଇ ତିନି ଗୁଣର ବନ୍ଧନରୁ ଆମେ ମୁକ୍ତ ହେବା ତିନି ଗୁଣ ବନ୍ଧନରୁ ଆମେ ମୁକ୍ତ ହେବା ଇଏ ହେଉଛି ଆର ଲକ୍ଷ୍ୟ ହେଉଛି ଏଇଟା ତେଣୁ ଏ ଭୌତିକ ଜଗତ ଏହିଭଳି ଭାବରେ ତିନି ଗୁଣ ସତ୍ତ୍ୱ ରଜତମ ଏବଂ ଜୀବ ମଧ୍ୟ ଭଗବାନଙ୍କର ଶକ୍ତି ଏ ସମସ୍ତେ ଭଗବାନଙ୍କ ଶକ୍ତି ଏକମାତ୍ର ଶକ୍ତିମାନ ହେଉଛନ୍ତି ଭଗବାନ ଆଉ ସମସ୍ତେ ଭଗବାନଙ୍କ ଶକ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ କୁହାଯାଇଛି ଆମେ ସେଇଟା କହିବା ନାହିଁ ତେଣୁ ଇଏ ରାଧାରାଣୀ ଇତ୍ୟାଦି ଯେଉଁ ରହିଛନ୍ତି ଅନ୍ତରଙ୍ଗ ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି ଭଗବାନଙ୍କର ଯେଉଁ ଉନ୍ନତତର ଶକ୍ତି ରହିଛି ଅନ୍ତରଙ୍ଗା ଶକ୍ତି ଏ ତିନି ଭାଗରେ ବିଭକ୍ତ ହୋଇଛନ୍ତି ତିନି ଭାଗରେ ଅନ୍ତରଙ୍ଗା ଶକ୍ତି ରହିଛି ଭଗବାନଙ୍କର ସେ ହେଉଛନ୍ତି କ'ଣ ଭଗବାନଙ୍କର ସତ୍ ଚିତ୍ ଏବଂ ଆନନ୍ଦ ଭଗବାନଙ୍କୁ ସେଥିପାଇଁ କୁହାଯାଏ ସଚ୍ଚିଦାନନ୍ଦ ଘନ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ସତ୍ ଚିତ୍ ଏବଂ ଆନନ୍ଦ ଇଏ ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଏବଂ ଆମେ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କର କ'ଣ ଉନ୍ନତର ଶକ୍ତି ଆମେ ମଧ୍ୟ ସେହିଭଳି ଭାବରେ ହେବା କଥା କିନ୍ତୁ ଭଗବାନ ଭୁଲି ଯାଇକରି ଆମେ ଯେଉଁ ଶରୀର ପ୍ରାପ୍ତ ହେଇଛେ ଏ ବିପରୀତ ଅସତ୍ ଅଚିତ୍ ଏବଂ ନିରାନନ୍ଦମୟ କିନ୍ତୁ ଭଗବାନଙ୍କର ଯେଉଁ ଅନ୍ତରଙ୍ଗ ଶକ୍ତି ରହିଛି ସଚ୍ଚିଦାନନ୍ଦ ସଚ୍ଚିଦାନନ୍ଦ ସଦଂଶେ ସନ୍ଧିନୀ ଭଗବାନଙ୍କର ସନ୍ଧିନୀ ଶକ୍ତି ଆମେ ବଳଦେବଙ୍କର ଆବିର୍ଭାବ ତିଥିରେ ସେ କଥା କହୁଥିଲେ ଏ ବଳଦେବ ହେଉଛନ୍ତି ଭଗବାନଙ୍କର ସନ୍ଧିନୀ ଶକ୍ତି ସନ୍ଧିନୀ ଶକ୍ତି ବଳରାମଙ୍କ କୃପା ପ୍ରାପ୍ତ ହେଲେ ଆମେ ଭଗବାନ କୃଷ୍ଣଙ୍କ ବିଷୟରେ ଜାଣିବା ରାଧାରାଣୀଙ୍କ ବିଷୟରେ ଜାଣିବା ସନ୍ଧିନୀ ଶକ୍ତି ଏବଂ ସତଶ ସନ୍ଧିନୀ ଚିତ୍ତଶ ସମ୍ବିତ ଭଗବାନଙ୍କର ଯେଉଁ ଜ୍ଞାନ ଶକ୍ତି ସେ ହେଉଛି ସମ୍ବିତ ଶକ୍ତି ଏବଂ ଆନନ୍ଦାଂଶ ଲାହାଦିନୀ ଭଗବାନଙ୍କର ଯେଉଁ ଆନନ୍ଦ ଶକ୍ତି ରହିଛନ୍ତି ସେ ହେଉଛନ୍ତି ଲାହାଦିନୀ ରାଧାରାଣୀ
ହେଲା ଆଦିନ ଭଗବାନଙ୍କର ଆନନ୍ଦମୟ ଆନନ୍ଦର ଶକ୍ତି ହେଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି ରାଧାରାଣୀଙ୍କ ଦ୍ୱାରା, ରାଧାରାଣୀ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ରାଧିନୀ 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 କହିଲେ ଆହ୍ଲାଦିନୀ, ଭଗବାନଙ୍କର ଆନନ୍ଦ ପ୍ରଦାନ କରୁଛନ୍ତି ରାଧାରାଣୀ। ସେ ରାଧାରାଣୀ ସେ ରାଧାରାଣୀଙ୍କର ସେ ଆନନ୍ଦଟା କିଭଳି ଭାବରେ ଭଗବାନ ଜାଣିପାରୁନାହାନ୍ତି। ସେଥିପାଇଁ ଭଗବାନ ଆସିଲେ, ଭଗବାନ ଆସିଲେ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା ସ୍ୱାଦ୍ୟୋ ଏନାଦ୍ଭୁତ ମଧୁରିମା କିଦୃଶଂ ବା ମଧ୍ୟ ସୌଖ୍ୟ ଚାଷଂ ମଦନୁଭବତ୍ କିଦୃଶଂ ବ୍ୟତିଲୋଭା ତଦ୍ଭାବାଢ଼୍ୟ ସମଜନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ। ଆମେ କହିଥିଲୁ ଦୁଇ ପ୍ରକାର ଆନନ୍ଦ ରହିଛି, ଗୋଟେ ହେଉଛି ବିଷୟ ଜାତୀୟ ଆନନ୍ଦ, ଗୋଟେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ। ଭଗବାନ ହେଉଛନ୍ତି ଆନନ୍ଦର ବିଷୟ, ଭଗବାନ ହେଉଛନ୍ତି ଆନନ୍ଦର ବିଷୟ, ତାଙ୍କ ପାଖରୁ ଆନନ୍ଦ ଆସୁଛି। କିନ୍ତୁ ତାଙ୍କ ପାଖରୁ ଯଦିଓ ସେ ଭଗବାନ ଆନନ୍ଦର ବିଷୟ, କିନ୍ତୁ ସେ ଯେତିକି ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି, ସେ ଆନନ୍ଦକୁ ଯେଉଁମାନେ ଗ୍ରହଣ କରୁଛନ୍ତି, ତାଙ୍କର ସେବା ଯେଉଁମାନେ କରୁଛନ୍ତି, ଆଶ୍ରୟ ଯେଉଁମାନେ ସେ ଆନନ୍ଦର ଆଶ୍ରୟ ରହିଛନ୍ତି, ସେମାନେ ସେ ଆନନ୍ଦକୁ ପ୍ରକୃତ ଜାଣିପାରୁଛନ୍ତି, ସେଟାକୁ ଅନୁଭବ କରୁଛନ୍ତି, ବା ସେ ଆନନ୍ଦକୁ ସେମାନେ ରିଲିଜ୍ କରୁଛନ୍ତି, ଆସ୍ୱାଦନ କରୁଛନ୍ତି, ସେ ଆନନ୍ଦ ଆସ୍ୱାଦନ କରୁଛନ୍ତି। ସେ ଆନନ୍ଦ ଆସ୍ୱାଦନ କରୁଛନ୍ତି ରାଧାରାଣୀ, ରାଧାରାଣୀ ସେ ଆନନ୍ଦ ଆସ୍ୱାଦନ କରୁଛନ୍ତି। ଯେମିତି ଆମେ ଗୋଟେ ଉଦାହରଣ ଦେବା, ରସଗୋଲା, ରସଗୋଲାଟାର ଅବଶ୍ୟ ତା'ର ଇଏ ନାହିଁ, ଜୀବନ ନାହିଁ, ଯଦି ତା'ର ଜୀବନ ଥାଆନ୍ତା, ରସଗୋଲାର ଜୀବନ ଅଛି ଆମେ ଧରିଦେବା, ରସଗୋଲାର ଜୀବନ ଅଛି, କିନ୍ତୁ ତାହାର ଯେଉଁ ମିଠା ଅଛି ରସଗୋଲା, ସେ ତ ନିଜେ ଖାଇପାରିବ ନିଜକୁ, ଆମେ ସେ ରସଗୋଲା ଖାଇକିରି ଜାଣିବା କେତେ ଆନନ୍ଦ ରହିଛି ରସଗୋଲାର। ସେହିଭଳି ଭାବରେ ଭଗବାନ ହେଉଛି ରସଗୋଲା, କିନ୍ତୁ ସେ ରସଗୋଲା ସେ ନିଜେ ଆନନ୍ଦର ବିଷୟ, ସେ କ'ଣ ଜାଣିପାରୁନାହାନ୍ତି ରସଗୋଲାର ଟେଷ୍ଟ କିଭଳି। ସେ ରସଗୋଲାର ଟେଷ୍ଟ ସବୁବେଳେ ଆସ୍ୱାଦନ କରୁଛନ୍ତି ରାଧାରାଣୀ। ଯେତେ ଆମେ ସେବକ ରହିଛନ୍ତି, ଉପାସକ ରହିଛନ୍ତି, ସେ ଉପାସକମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ। ତେଣୁ ମହାପ୍ରଭୁ କହିଛନ୍ତି, ଆରାଧ୍ୟ ଭଗବାନ ବ୍ରଜସେ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ୍ ଉପାସନା ବ୍ରଜବୋଧ ବର୍ଗେଣ ଯାହା କଳ୍ପିତା। ମହାପ୍ରଭୁଙ୍କ ଜୀବନକୁ ସଂକ୍ଷେପରେ ଗୋଟିଏ ଶ୍ଳୋକରେ ନାଥ ଚକ୍ର ଶ୍ରୀନାଥ ଚକ୍ରବର୍ତ୍ତୀ କହିଛନ୍ତି, ଗୋଟିଏ ଶ୍ଳୋକରେ ଭଗବାନ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ। ଭଗବାନଙ୍କର ଅନେକ ସବୁ ରହିଛନ୍ତି, ଅନେକ ଇନକାର୍ନେସନ୍ ବା ଅବତାର ସବୁ ରହିଛନ୍ତି, ଏବଂ ଭଗବାନ କୃଷ୍ଣ ମଧ୍ୟ ବିଭିନ୍ନ ରୂପରେ ପ୍ରକାଶ ଦେଉଛନ୍ତି, କିନ୍ତୁ ଶ୍ରେଷ୍ଠ ପ୍ରକାଶ ଭଗବାନଙ୍କର ହେଉଛନ୍ତି କ'ଣ, ବ୍ରଜେଶ ତନୟ ବୃନ୍ଦାବନରେ ସେ ଯେଉଁ ରହିଛନ୍ତି ନନ୍ଦ ମହାରାଜଙ୍କ ପୁତ୍ର ବା ଯଶୋଦାଙ୍କ ପୁତ୍ର, ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଏବଂ ତାଙ୍କର ଧାମ ମଧ୍ୟ ସେହିଭଳି ଭାବରେ ଆରାଧ୍ୟ, ତଦ୍ଧାମ ବୃନ୍ଦାବନ ବୃନ୍ଦାବନ ଧାମ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ଶ୍ୟାମକୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଦ୍ଧନ ଶ୍ୟାମକୁଣ୍ଡ ଗିରି ଗୋବର୍ଦ୍ଧନ କାଳିନ୍ଦେଜ ମୁନା ଜୟ ଜୟ ମହାବନ କାଳିନ୍ଦେଜ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ
श्री गोविंद गोपीनाथ मदन मोहन श्री गोविंद गोपीनाथ
गोटे गोटे पद गान करवा तेणु ये वृंदावन कथा वृंदावन कथा राधाराणी आसुचंती वृंदावन रे भगवान जो रही मथुरा रे राधाराणी नहांती बा द्वारकारे राधाराणी रहांती द्वारकारे 16108 राणी रही किंतु राधाराणी नहांती तेणु सीए 100 वर्ष काल भगवान जो लीला कले द्वारकारे सेतेबेले सीए रुक्मिणी को राधा बेली डाकंती रुक्मिणी को राधा बेली डाकंती वृंदा भगवान भगवान होती आनंद आनंद घन कृष्ण कृष्ण अण अर्थ हो आनंद कृष्ण कहले से आनंद घन किंतु राधा कौन कौन ना आनंद राधाराणी कह जाए से कृष्ण को सी आनंद प्रदान करती ये बहुत तत्व रही भगवान होती आनंद घन किंतु राधाराणी से आनंद घन को आनंद प्रदान करती ये गोटे रही बहुत कथा रही कौन कह भगवान राधा विरोध में आनंद प्राप्त हो पार ना सी राधा राधा बोली चित्कार कर पागल बोली धाऊँचे
डाके राधा कुंडे राधे राधे डाके राधा राधे 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 एक बार डाके श्याम कुंडे राधे राधे एक बार डाके राधे एक बार डाके राधा कुंडे राधे राधे एक बार डाके राधा कुंडे एक बार डाके वृंदावन राधे राधे एक बार डाके वृंदावन राधे जय जय श्री राधे
भगवान आनंद घन किंतु राधा विरह रे से कौन आनंद प्राप्त हो पार ना खोजी बोलूँ से आनंद कौटी ए बहुत कथा रही राधारानी तत्व आम कौन कहवा खूब कम समय रही तेणु एति जाणवा भगवान राधाराणी होती भगवान आनंदमय शक्ति लादिनी शक्ति भगवान से आनंद प्रदान करती भगवान समस्त को आनंद प्रदान करती किंतु भगवान को आनंद प्रदान करती राधाराणी तेणु भगवान चिंता करी भग राधा जो मत प्रेम कर प्रणय करा कि भाव रे भगवान जापार ना राधा तत्व भगवान है भगवान से कौन न जानती किंतु से जापार ना चैतन्य चरितामृत कथा रही बहुत गभीर तत्व गुड़ तत्व राधा तत्व श्री राधाया प्रणय महिमा किदृशं बान कि भाव से प्रणय रही स्वाद्य हेनाद्भुत मधुरीमा किदृशं मदीय ये भगवान प्रेम को से आस्वादन करुँचे रसगोला रसगोला टस्ट टेस्टा किभली किए जाने जी रसगोला खाई से जाने जी न खाई किए जान डायबिटीस जन जी मूल डायबिटीस रसगोला खाई ना से कौन जान टेस्ट आमर वैज्ञानिक मैंने जो रही सब टेस्ट केमिकाल कंपोजिशन तार टेस्ट गोटे रही तार टेस्टा कौन तार रंग कौन तार कौन कंपोजिशन कौन ये सब वैज्ञानिक भितर से सब प्रकाश कर किंतु एभली गोटे केमिकाल रही आज पर्यंत तार टेस्ट कहीं जापार ना कौन से केमिकालटा पोटासीयम सियानाइट सियानाइट को जब आप जीवन लगे तार मृत्युवरण करेंगे कह जाए बहुत वैज्ञानिक चेष्टा करुले तार स्वादा जानापी कि सब मृत्युवरण कर पोटासीयम सियान से भाव जो भगवान आनंद तत्व यही भाव कृष्णकर आनंद जो रही जी से जो आस्वादन करवर हो जाऊ से वर्णना कर राधा तत्व बा कृष्ण तत्व आनंद रही वर्णना कर पार ना से माने निजे विभोर हो जाऊँगी राधा तत्व ये भाव तेणु श्री राधा स्वाद जो स्वाद कि भाव से भगवान जानती ना कृष्ण जानती ना श्री राधा स्वाद है ना अद्भुत अद्भुत मधुरी माँ भगवान কীদৃশং বা মধ্য এবং সৌখ্য চাষং মদনুভবত কীদৃশং ব্যতি লোভা সেই যে ভগবান অনুভব করি জন সুখ প্রাপ্ত হচ্ছেন বা আনন্দ প্রাপ্ত হচ্ছেন সেটা কিভাবে ভাবে কীদৃশং ব্যতি লোভা সে ভগবান জাঁপার না ভগবান চিন্তা করছেন ভগবান লোভ এ ভগবান লোভ আমার শ্রীমদ গৌরকুন্দ সাই মহারাজ কথা কহতি আমি বহু থর কইছে আমি আগে আলোচনা করা না ভগবান ইয়ে অন্তিম লোভ গোটে আসিলা সত্য যুগর ভগবান লোভ আসুচি অনেক কথা লোভ রয়েছে সত্য অত্যন্ত দ্বাপর কড়ি আসিগলা কড়ির দ্বাপর যুগরে ভগবান এই লোভ আসিলা রাধাঙ্কর এই তিনোটি লোভ এই লোভা ভগবান লোভ আসুচি দেখন্তু ভগবান পূর্ণ সে কিন্তু তথাপি তাঙ্কর লোভ আসুচি তদ্ভাবাড্য সমজনি সচিকর্ম সিন্ধু হরিন্দু সেইপাই সে ভাবক পূরণ করা ভগবান কন কলে না সচিমা তাঙ্কর গর্ভরে আশ্রয় করে আসলে গৌরাঙ্গ মহাপ্রভুঙ্কর আবির্ভাব তিথি আমি এইসব বর্ণনা করা এ রাধা তত্ত্বকে সে জাণিলে রাধার তত্ত্বটা কিভাবে নিজে আস্বাদন কলে রাধারাণী কিভাবে ভাবে পাগল নিয়ে ধাউলে কৃষ্ণ বিরহরে পাগল নিয়ে ধাউলে এবং কৃষ্ণ মধ্য রাধা বিরহরে পাগল নিয়ে ধাউলে পাগল হয়ে রয়েছেন পাগল দুইজন যাক পাগল পাগল নিয়ে রয়েছেন এবং ভক্ত কুহযায় সে মধ্যে পাগল হ্যাঁ ভাগবত গোটে শ্লোক একাদশ স্কন্ধরে আমি সেটা কহবা না সেইভাবে ভাবে পাগল হয়ে কীর্তন করতে হরে কৃষ্ণ 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 হরে 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 রাম 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 হরে হরে পাগল হয়ে কীর্তন করতে ভগবান নাম কীর্তন করতে লোক বাহ্য সে জাঁতি না লোক মানে কম চিন্তা করবে লোক বাহ্য ইয়ে হচ্ছে মহাপ্রভু যেতবে ভগবান নাম কীর্তন করুলে সে রাধারাণীকর যে আনন্দ কু সেটা প্রাপ্ত হোলে এ মহামন্ত্রে সে আনন্দ রয়েছে মহামন্ত্রে সে আনন্দ রয়েছে এটা বুঝিপার নে বহু সন্ন্যাসী কাশীরে যেত ভগবান এইভাবে ভাবে নাম কীর্তন করুলে সেই সময় প্রকাশানন্দ সরস্বতী 60,000 তাঁর শিষ্য রয়েছে সে বুঝিপার নে তুমি তো আমার শঙ্করাচার্য ধারার আসছ তুমি সন্ন্যাসী তুমি বেদ অধ্যয়ন করা কথা ব্রহ্ম চিন্তন করা কথা তুমি কিন্তু এইভাবে পাগল ভাবে নৃত্য করছ রাস্তায় তেমন সে বহু তত্ত্ব রয়েছে চৈতন্য চরিতামৃত বর্ণনা করা যাই সেই প্রসঙ্গে মহাপ্রভু এই কথাটি এই শ্লোকটি কিন্তু এই ভাগবত সার এবং ব্রত স্বপ্রিয় নাম কীর্তিয়া ইয়ে হচ্ছে ভক্ত মানক ব্রত আজ রাধারাণী ব্রত আমি নেইছে রাধাষ্টমী ব্রত কণ সেটা না স্বপ্রিয় নাম কীর্তিয়া আমার যে প্রিয় অনেক তাঁকর নাম কীর্তন করা তাঁকর নাম কীর্তন কলে কম হব না জাত অনুরাগ দ্রুতচিত্ত উচ্চেই অনুরাগ জাত হব এবং চিত্ত আমার দ্রুত হয়ে যাব তেমন উচ্চ স্বরে উচ্চ হসত্যতি রোদি রৌদি গাহতি উন্মাদবত কেতবে সে হসুথে কেত ক্রন্দন করুবে কেত বিড়াপ করুবে উন্মাদ ভি পাগল ভি এইভাবে ভাবে উন্মাদবত হসত্যতি রোদি রৌদি গাহতি উন্মাদবত নৃত্য লোকবাহ্য কেত নৃত্য করুবে লোক বাহ্য সে চিন্তা করবে না যে অন্য মানে কম চিন্তা করবে লোক বাহ্য রাধারাণী তত্ত্ব এইভাবে ভাবে রয়েছে ভগবান সেইপা আসলে মহাপ্রভু উপরে আসলে রাধারাণী তত্ত্ব তেমু আজর তিথি রাধারাণী যে আসছেন ইয়ে আমার বর্ণনা করা যাই অন্যান্য পুরাণ মানক বর্ণনা করা যাই ভাগবতরে কতজন কহতি রাধাঙ্কর নাম না তেমন এই জাঁয়া ভাগবত হচ্ছে সর্বশাস্ত্র সার কিন্তু তথাপি রাধারাণীকর নাম উল্লেখ করা যায় না সিধাসড়ক উল্লেখ করা যায় না প্রত্যক্ষ পরোক্ষ ভাবে উল্লেখ করা যাই ভাগবত দশম স্কন্ধ 30 অধ্যায়ের বর্ণনা করা যাই রাধাঙ্কর তত্ত্ব রাধা কথা গোটিয়ে শ্লোকরে পরোক্ষ ভাবে বর্ণনা করা যাই রাধা তত্ত্ব কেতে গভীর এই আমি জাঁয়া রাধা তত্ত্ব এত সহজ কথা রাধা তত্ত্ব গভীর তত্ত্ব রয়েছে তেমন ভাগবতম যদিও সমস্ত শাস্ত্রের সার কিন্তু 18,000 শ্লোক রয়েছেন কিন্তু গোটিয়ে শ্লোকরে গোটিয়ে কোণ গোটিয়ে গোটিয়ে শ্লোকরে ভগবান রাধারাণী তত্ত্ব কুহযাই পরোক্ষের কুহযাই সেই যে পরম্পরার আসুনা সে কে কাই রাধা তত্ত্ব কাই ବେଦରେ ଏ ଭାଗବତ ରାଧାଙ୍କ ତତ୍ତ୍ୱ କାହିଁ? ରାଧାଙ୍କ ତମ ନାମ ଉଲ୍ଲେଖ ହେଇନାହିଁ, ତତ୍ତ୍ୱ କଥା କ'ଣ ଆସିବ? ତେଣୁ ରାଧାଙ୍କ କଥା କେତେ ଗୂଢ଼ ତତ୍ତ୍ୱ, ଏଇଥିରୁ ଆମେ ଅନୁମାନ କରିପାରିବା? ଆମେ ଖାଲି କହିଦେବା ଯଦି ଆପଣ କାନରେ ଶୁଣି ସେକାର ପଳେଇଯିବ, କିନ୍ତୁ ତତ୍ତ୍ୱକୁ ଜାଣିବାଟା ଏତେ ସହଜ ଜିନିଷ ନୁହଁ। ରାଧାଙ୍କ ତତ୍ତ୍ୱ କେତେ ଗଭୀର ତତ୍ତ୍ୱ। ତେଣୁ ଏଠି ଏଇଟା ରହିଛି ଦଶମ ସ୍କନ୍ଧ ତିରିଶ ଅଧ୍ୟାୟରେ ଶ୍ଳୋକଟି ରହିଛି, ଅନିହାରାଦିତ ନୂନଂ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ ଜାମନୟତ ରହ। ରାସଲୀଳା, ଯେତେ ଲୀଳା ରହିଛି ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ରାସଲୀଳା, ରାଧାକୃଷ୍ଣ ରାସଲୀଳା। ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକ୍ଷା ଭାବେ ଯାହା ବ୍ରଜତେ ପ୍ରଚାର। ରାଧାଙ୍କ ତତ୍ତ୍ୱ ଏତେ ସହଜ ତତ୍ତ୍ୱ ନୁହଁ। ରାଧାଙ୍କ ତତ୍ତ୍ୱ ପରକ୍ଷା ତତ୍ତ୍ୱ, ପରକ୍ଷା ଭାବରେ ଏଟାକୁ ଲୋକମାନେ ବୁଝିପାରିବେ ନାହିଁ। ତେଣୁ ରୂପ ରଘୁନାଥ ପଦେ ହାଇବେ ଆକୃତି କାବେ ଆମେ ବୁଝବ ସେ ଯୁଗଳ ପିରତି। ରୂପ ରଘୁନାଥଙ୍କ ପଦରେ ପ୍ରାର୍ଥନା କଲେ ଆମେ ସେସବୁ ବିଷୟରେ ବୁଝିପାରିବା, ଏତେ ସହଜ ନୁହଁ ସେସବୁ ବିଷୟ ବୁଝିବା। ବିଷୟ ଛାଡ଼ିଆ କବେ ଶୁଦ୍ଧ ହବେ ମନ, ବିଷୟ ଛାଡ଼ିଆ କବେ ଶୁଦ୍ଧ ହବେ ମନ, କବେ ହାମ ଗୌରବ ଶ୍ରୀ ବୃନ୍ଦାବନ, କବେ ହାମ ହେରବ ଶ୍ରୀ ବୃନ୍ଦାବନ। ରୂପ ରଘୁନାଥ ପଦେ ହଇବେ ଆକୃତି, ରୂପ ରଘୁନାଥ ପଦେ ହଇବେ ଆକୃତି, କବେ ହାମ ବୁଝବ ଯୁଗଲ ପ୍ରୀତି, କବେ ହାମ ବୁଝବ ସେ ଯୁଗଲ ପ୍ରୀତି। ରାଧାକୃଷ୍ଣ ତତ୍ତ୍ୱ ଆମେ ବୁଝିପାରିବା ନାହିଁ, କାହିଁକି ନା ଆମ ହୃଦୟ ଭିତରେ ସବୁ ରହିଛି ବିଷୟ ଭୋଗ କାମନା ରହିଛି, କାମ କ୍ରୋଧ ଲୋଭ ମୋହ ମଦମାଶ୍ଚର୍ଯ୍ୟ। ତେଣୁ ଷଡ଼ ଗୋସ୍ୱାମୀମାନଙ୍କ ପାଖରେ ଆଚାର୍ଯ୍ୟମାନଙ୍କ ପାଖରେ ପ୍ରାର୍ଥନା କରିବା, ତାଙ୍କ କୃପାରୁ ଆମର ହୃଦୟରୁ ଯେତେବେଳେ ବିଷୟ ଦୂର ହେବ ସେତେବେଳେ ଆମେ ବୁଝିପାରିବା। ରାଧାକୃଷ୍ଣ ତତ୍ତ୍ୱ ଗୋସ୍ୱାମୀମାନେ ଏଇଟାକୁ ବୁଝିପାରୁଥିଲେ, ସେମାନେ ବିହୋଳ ହେଇକି ବୁଝୁଥିଲେ। ଶ୍ରୀ ରାଧେ ହେ ରାଧେ ବ୍ରଜଦେବୀ କେ ଚଳିତେ ହେ ନନ୍ଦ ସୁନ କୁଥ ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦ ପତେ କାଳିନ୍ଦୀ ବନେ କୁଥ ଘୋଷନ୍ଦା ବିତି ସର୍ବତୋ ବ୍ରଜପୁରେ ଖେଦେଇ ମହାବିହୋଳ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକୁ। ଷଡ଼ ଗୋସ୍ୱାମୀ ସେମାନେ ପ୍ରାର୍ଥନା କରୁଛନ୍ତି, ସେମାନେ ଆସ୍ୱାଦନ କରୁଛନ୍ତି, ତାଙ୍କର କୃପାରୁ ଆମେ କିଛି ଆସ୍ୱାଦନ କରିପାରିବା। ଏ ରାଧା ତତ୍ତ୍ୱ ଏତେ ସହଜ ତତ୍ତ୍ୱ ନୁହଁ, ଆମେ ଡାଇରେକ୍ଟ ସିଧାସଳଖ କହିଯିବା, ତାଙ୍କର କୃପାରୁ ଆମେ କିଛି କହିବା। ଏ ରାଧା ତତ୍ତ୍ୱ ଏତେ ଗଭୀର ତତ୍ତ୍ୱ। ତେଣୁ ଦଶମ ସ୍କନ୍ଧ ତିରିଶ ରାସ ଲୀଳା ଯେତେବେଳେ ଚାଲିଥିଲା, ତିନିଶହ କୋଟି ଗୋପୀଙ୍କ ସହିତ ଭଗବାନ ରାସଲୀଳା କରୁଥିଲେ, ରାସଲୀଳା ଯେତେବେଳେ କରୁଥିଲେ। ତେଣୁ ଦଶମ ସ୍କନ୍ଧ 29-33 ଏ ପାଞ୍ଚଟି ଅଧ୍ୟାୟରେ ଏ ରାସଲୀଳାକୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କ ଯେତେ ରସ ରହିଛି ତା ଯେଉଁ ଶ୍ରେଷ୍ଠ ରସ ହେଉଛି ରାସଲୀଳା। ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକିଆ ଭାବେ ଯାହା ବ୍ରଜତି ପ୍ରଚାର, ପରକିଆ ରସ ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ ଏଇଟାକୁ। ତେଣୁ ଏହି ସମୟରେ ଯେତେବେଳେ ରାସଲୀଳା ହେଉଛି ସେହି ସମୟରେ ଗୋପୀମାନଙ୍କର ଅଭିମାନ ଆସିଗଲା, କାରଣ ସର୍ବୋଚ୍ଚ ଶ୍ରେଷ୍ଠ ବ୍ୟକ୍ତିଙ୍କ ସହିତ ସେ ନୃତ୍ୟ କରୁଛନ୍ତି, ସର୍ବୋଚ୍ଚ ଶ୍ରେଷ୍ଠ ବ୍ୟକ୍ତିଙ୍କ ସହିତ ସେ ନୃତ୍ୟ କରୁଛନ୍ତି ଏବଂ ସଙ୍ଗୀତ ଗାନ କରୁଛନ୍ତି। ରାସଲୀଳା କୀର୍ତ୍ତନ ଚାଲିଛି, ଗାନ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପରଉ କୀର୍ତ୍ତନ ହେଉଛି ଗାନ ହେଉଛି ଏସବୁ ଚାଲିଛି। ତେଣୁ ଅନ୍ୟମାନଙ୍କର ଗୋପୀମାନଙ୍କର ଅଭିମାନ ହେଇଗଲା ଏବଂ ରାଧାରାଣୀଙ୍କର ମାନ ଆସିଗଲା, ରାଧାରାଣୀଙ୍କର ମାନ ଆସିଗଲା କ'ଣ ପାଇଁ ନା ରାଧାରାଣୀ ଚିନ୍ତା କରୁଛନ୍ତି ଅନ୍ୟ ଗୋପୀମାନଙ୍କ ସହିତ ମଧ୍ୟ ସମାନ କରିଦେଲେ ହେ 300 କୋଟି ଗୋପୀ ରହିଛନ୍ତି ସମସ୍ତଙ୍କ ସାଙ୍ଗରେ ଭଗବାନ ନିଜକୁ ବିସ୍ତାର କରିଛନ୍ତି ସେହିଭଳି ଭାବରେ ସେତିକି ପରିମାଣରେ ଭଗବାନ ନିଜକୁ ବିସ୍ତାର କରିଛନ୍ତି ଦୁଇ ଦୁଇ ଗୋପୀମାନଙ୍କ ମଧ୍ୟରେ ଜଣେ ଜଣେ କୃଷ୍ଣ ବା ଦୁଇ ଦୁଇ ଜଣ କୃଷ୍ଣଙ୍କ ମଧ୍ୟରେ ଜଣେ ଜଣେ ଗୋପୀ ହଁ ଏଭଳି ରାସଲୀଳା ଅଦ୍ଭୁତ ଲୀଳା ତେଣୁ ରାଧାରାଣୀ ଚିନ୍ତା କରୁଛନ୍ତି ମୋତେ ସମସ୍ତଙ୍କ ସହିତ ସମାନ କରିଦେଲେ ତାଙ୍କର ମାନ ଆସିଗଲା ତେଣୁ ସେ ନୃତ୍ୟ କଲେ ନାହିଁ ତେଣୁ ଭଗବାନ ତାଙ୍କର ମାନକୁ ଦୂର କରିବା ପାଇଁ ଏବଂ ଗୋପୀମାନଙ୍କର ଅଭିମାନକୁ ଦୂର କରିବା ପାଇଁ ତାଙ୍କୁ ନେଇଗଲେ ରାଧାରାଣୀକୁ ନେଇଗଲେ ଗୋଟେ ଏକାନ୍ତ ସ୍ଥାନକୁ ନେଇଗଲେ ସେହି ପ୍ରସଙ୍ଗରେ 10:30 ଗୋପୀମାନେ ଅନ୍ୱେଷଣ କରୁଛନ୍ତି ଭଗବାନଙ୍କୁ କୃଷ୍ଣଙ୍କୁ ଅନ୍ୱେଷଣ କରୁଛନ୍ତି ସେହି ସମୟରେ ରାଧାରାଣୀକୁ ଦେଖିଲେ ରାଧାରାଣୀ ମୂର୍ଚ୍ଛା ହେଇକି ପଡ଼ିଛନ୍ତି 10:30 ଶ୍ଳୋକଟି ଅଛନ୍ତି ସେଇଠି ରାଧାଙ୍କର ତତ୍ତ୍ୱ କଥା କୁହାଯାଇଛି ତେଣୁ ଏଇଟାକୁ କିଏ ବୁଝିପାରିବ କିଏ ବୁଝିପାରିବେ ଭାଗବତ ସମସ୍ତେ ବୁଝିପାରିବେ ନାହିଁ ଭକ୍ତି ଆଉ ଭାଗବତମ ଗ୍ରାହ୍ୟ ଭକ୍ତି ମାଧ୍ୟମରେ ଜଣେ ଭାଗବତ ବୁଝିବେ ତେଣୁ ନିଜ ନ ନ ବୁଦ୍ଧିଆ ନ ତ ଟିକା ନିଜ ବୁଦ୍ଧି ମାଧ୍ୟମରେ ବା ଟିକା ମାଧ୍ୟମରେ ଆମେ ଭାଗବତ ବୁଝିପାରିବା ନାହିଁ ତେଣୁ ଏଇଠି ରାଧାରାଣୀଙ୍କ ତତ୍ତ୍ୱ ସେଇଠି ରହିଛି 10:30 ଶ୍ଳୋକଟି ଅଛନ୍ତି ଅନ୍ୟାରାଧିତ ନୂନଂ ଗୋପୀମାନଙ୍କର ଭିତରେ ଦୁଇ ଦଳ ରହିଛି ଗୋଟେ ହେଉଛି ଚନ୍ଦ୍ରାବଳୀଙ୍କର ଦଳ ଗୋଟେ ହେଉଛି ରାଧାରାଣୀଙ୍କର ଦଳ ଦୁଇ ଦଳ ରହିଛି ତେଣୁ ଚନ୍ଦ୍ରାବଳୀଙ୍କ ଦଳ ଏସବୁ ବହୁତ କଥା ରହିଛି ଆମେ ଏତେ ଆଲୋଚନା କରିବା ନାହିଁ ତେଣୁ ଯେତେବେଳେ ଦେଖୁଛନ୍ତି ରାଧାରାଣୀଙ୍କର ପଦଚିହ୍ନ ରହିଛି ସମୟ ହେଇଗଲା ହଉ ଠିକ୍ ଅଛି 5 ମିନିଟ୍ ସମୟ ଦେବେ ଆମ କଥାକୁ ବିଶ୍ରାମ ଦେବା ଆମେ ସେତେବେଳେ 12 ପର୍ଯ୍ୟନ୍ତ ବୋଲି କହିବା ହେଇଥିଲା ମୋତେ ହଉ ଠିକ୍ ଅଛି ଆମେ ସାର୍ ଆମେ ଚିନ୍ତା କରୁଥିଲୁ ରାଧାରାଣୀଙ୍କର ଆବିର୍ଭାବ ବିଷୟରେ କହିବା ପାଇଁ ସେ ସମୟ ରଖିଥିଲୁ ଆମେ କିନ୍ତୁ ଯାହା ବି ହଉ ଏ ରାଧାରାଣୀଙ୍କର ଏଇ ଗୋଟିଏ କଥା କହିଲେ ଆମେ ବିଶ୍ରାମ ଦେବା ତେଣୁ ସେମାନେ ଦେଖୁଛନ୍ତି ଭଗବାନଙ୍କର ଯେଉଁଭଳି ଭାବରେ ପାଦଚିହ୍ନ ରହିଛି ସେଇଭଳିଆ ରାଧାରାଣୀଙ୍କର ପାଦଚିହ୍ନ ରହିଛି ତେଣୁ ଏଇଟାକୁ ଦେଖିକରି ସେମାନେ ଈର୍ଷା କରୁଛନ୍ତି ଇଏ କିଏ କୃଷ୍ଣଙ୍କ ପାଦଚିହ୍ନ ସହିତ ତାଙ୍କ ପାଦଚିହ୍ନ ରହିଛି ଈର୍ଷା କରୁଛନ୍ତି କିନ୍ତୁ ରାଧାରାଣୀଙ୍କର ଗୋଷ୍ଠୀ ଯେଉଁମାନେ ଅଛନ୍ତି ବିଶାଖା ଲଳିତା ଇତ୍ୟାଦି ସବୁ ରହିଛନ୍ତି ସେମାନେ ଦେଖିକରି ତାଙ୍କର ପ୍ରିୟ ସଖୀ ରାଧାରାଣୀଙ୍କର ପାଦଚିହ୍ନ ଦେଖି ଜାଣିପାରୁଛନ୍ତି ସେ ଆନନ୍ଦିତ ହେଉଛନ୍ତି ତେଣୁ ଏହି ଶ୍ଳୋକଟି କହିଛି ଅନୟାରାଧିତ ନୂନଂ ସେମାନେ ଚିନ୍ତା କରୁଛନ୍ତି ୟାଙ୍କ ଦ୍ୱାରା ଭଗବାନ ସୁନ୍ଦର ଭାବରେ ଆରାଧିତ ହେଇଛନ୍ତି ଅନୟାରାଧିତ ନୂନଂ ଭଗବାନ ହରିଶ୍ୱର ଭଗବାନ ସେ ହେଉଛନ୍ତି ହରି ସେ ହେଉଛନ୍ତି ଈଶ୍ୱର ସେ ହେଉଛନ୍ତି ନିୟନ୍ତ୍ରଣକାରୀ ଜହ୍ନ ବିହାୟ ଗୋବିନ୍ଦ ସେ ହେଉଛନ୍ତି ଗୋବିନ୍ଦ ଯିଏକି ଆମକୁ ତ୍ୟାଗ କରିକି ପ୍ରୀତ ଜାମନ ରହ ଏଭଳି ଏକାନ୍ତ ସ୍ଥାନକୁ ଆସିଯାଇଛନ୍ତି ସେ ରାଧା ତତ୍ତ୍ୱ ଏତେ ଗଭୀର ତତ୍ତ୍ୱ ତେଣୁ ଆଜିର ତିଥିରେ ସେ ରାଧାରାଣୀଙ୍କର ଆବିର୍ଭାବ ହୋଇଥିଲା ଆମେ ସଂକ୍ଷେପରେ ଗୋଟିଏ ମିନିଟ୍ ଭିତରେ ସେ କଥା କହିକିରି ଆମ କଥା ବିଶ୍ରାମ ଦେବା ଆମେ ଚିନ୍ତା କରୁଥିଲୁ 12 ପର୍ଯ୍ୟନ୍ତ କହିବା ବୋଲି ତେଣୁ ଆଜିର ତିଥିରେ ଭଗବାନ ଯେଉଁ ଆବିର୍ଭାବ ହେଲେ ବୃଷଭାନୁ ନାମେ ରାଜା ଭକତ ପଦ୍ମପୁରାଣରେ ବ୍ରହ୍ମବୈବର୍ତ୍ତ ପୁରାଣରେ ଏବଂ ଚୈତନ୍ୟ ଚରିତାମୃତରେ ରାଧାରାଣୀଙ୍କ ତତ୍ତ୍ୱ ବା ଆବିର୍ଭାବ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଆମେ ପଦ୍ମପୁରାଣର କଥା କହିବା ସଂକ୍ଷେପରେ ବୃଷଭାନୁ ନାମେ ରାଜା ଭକତ ପ୍ରଧାନ ଅଷ୍ଟନିଧି ତାର ଘରେ ସଦା ବିଦ୍ୟମାନ ରାଧାରାଣୀଙ୍କର ପିତା ହେଉଛନ୍ତି ବୃଷଭାନୁ ରାଜା ତାଙ୍କର ଶ୍ରେଷ୍ଠ ଭକ୍ତ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ତାଙ୍କ ଘରେ ଅଷ୍ଟନିଧି ସବୁବେଳେ ରହିଛି ତାର ପତ୍ନୀ କୀର୍ତ୍ତିଦା ନାମେ ମହାପତିବ୍ରତା ତାଙ୍କର ପତ୍ନୀ ହେଉଛନ୍ତି କୀର୍ତ୍ତିଦା ମହାପତିବ୍ରତା ସିଏ ତାର ଗର୍ଭେ ଜନ୍ମିଲା ରାଧା ଜଗନ୍ମାତା ତାଙ୍କର ଗର୍ଭରେ ଜନ୍ମ ନେଲେ ରାଧାରାଣୀ ଜନ୍ମ ନେଲେ ହେ ଭାଦ୍ର ଶୁକ୍ଳାଷ୍ଟମୀ ଦିନେ ମଧ୍ୟାହ୍ନ କାଳେ ତେ ଭାଦ୍ର ଶୁକ୍ଳାଷ୍ଟମୀ ଦିନେ ମଧ୍ୟାହ୍ନ କାଳେ ତେ ଜନ୍ମିଲେ ନ ବ୍ରଜେଶ୍ୱରୀ ହରିର ଇଚ୍ଛାତେ ଜନ୍ମିଲେ ନ ବ୍ରଜେଶ୍ୱରୀ ହରିର ଇଚ୍ଛା ଆଜିର ତିଥିରେ ଭାଦ୍ର ଶୁକ୍ଳ ଅଷ୍ଟମୀ ତିଥିରେ ଭଗବାନ ଆସିଲେ, ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଗୋଟିଏ ମାସ ପରେ ରାଧାରାଣୀ ଆସିଲେ ମଧ୍ୟାହ୍ନ କାଳରେ, ଭଗବାନ ଆସିଲେ ମଧ୍ୟରାତ୍ରି, ରାଧାରାଣୀ ଆସିଲେ ମଧ୍ୟାହ୍ନ, ଏହି ସମୟ ବର୍ତ୍ତମାନ ଆବିର୍ଭାବ ହେବେ ଭଗବାନ ରାଧାରାଣୀ ଜନ୍ମିଲେ ଏନ ବ୍ରଜେଶ୍ୱରୀ ହରିର ଇଚ୍ଛା, ଭଗବାନଙ୍କ ଇଚ୍ଛାରେ ଆସିଲେ, ଏ ବହୁତ କଥା ରହିଛି, ଆମେ କାଲି ସଂକ୍ଷେପରେ ବର୍ଣ୍ଣନା କଲେ। ଜୟ ଜୟ ଶ୍ରୀ ରାଧେ, ଜୟ ଜୟ ଶ୍ରୀ ରାଧେ, ଜୟ ଜୟ ଶ୍ରୀ ରାଧେ, ଜୟ ଗୋତ୍ମାନନ୍ଦୀ।